ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11ଟାରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ର 132ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ କେନ୍ଦ୍ର, ଆକାଶବାଣୀ ସମ୍ଭାଦ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ରେ କାର୍ଯ୍ୟକ୍ରମର ଲାଇଭ୍ ଷ୍ଟ୍ରିମିଂ ହେବ। ହିନ୍ଦୀ ପ୍ରସାରଣ ପରେ ପରେ ଆଞ୍ଚଳିକ ଭାଷାରେ ମନ୍ କି ବାତ୍ କାର୍ଯ୍ୟକ୍ରମର ପ୍ରସାରଣ କରାଯିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳବିବାଦ ମାମଲାର ଶୁଣାଣି ଗତକାଲି ଟ୍ରିବ୍ୟୁନାଲ୍ରେ ହୋଇଛି। ଓଡ଼ିଶା ପକ୍ଷରୁ ଆଡ୍ଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ଯୁକ୍ତି ଉପସ୍ଥାପନ କରିଥିଲେ। ଉଭୟ ରାଜ୍ୟ ନିଜ ନିଜର ବୈଷୟିକ ଦଳର ରିପୋର୍ଟ ଟ୍ରିବ୍ୟୁନାଲ୍ରେ ଦାଖଲ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାସ 11 ତାରିଖକୁ ଧାର୍ଯ୍ୟ ହୋଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଡିଜିଟାଲ୍ ପେମେଣ୍ଟ କ୍ଷେତ୍ରରେ ନୂତନ ନିୟମ ଲାଗୁ କରିଛି। ଆର୍ଥିକ ଦେଣନେଣକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଆର୍ବିଆଇ ଏହି ପଦକ୍ଷେପ ଗ୍ରହଣ କରିଛି। ଆସନ୍ତା ମାସ 1ରୁ ଏହା ଲାଗୁ ହେବ। ନୂତନ ନିୟମ ଅନୁଯାୟୀ ପ୍ରତ୍ୟେକ କାରବାରରେ ଦୁଇ ପ୍ରକାର ପରିଚୟ ଯାଞ୍ଚ ପ୍ରକ୍ରିୟା କାର୍ଯ୍ୟକାରୀ କରାଯିବ। ପିଏମ୍ ଇ ଡ୍ରାଇଭ୍ ଯୋଜନାକୁ ସଂଶୋଧନ କରି କେନ୍ଦ୍ର ସରକାର ଇ ସ୍କୁଟର ଏବଂ ଇ ରିକ୍ସା ପାଇଁ ନୂତନ ସମୟସୀମା ଧାର୍ଯ୍ୟ କରିଛନ୍ତି। ଏଥିସହ ଏହି ଯାନଗୁଡ଼ିକ ପାଇଁ ମଧ୍ୟ ସର୍ବାଧିକ ଇନ୍ସେଣ୍ଟିଭ୍ ମୂଲ୍ୟ ନିର୍ଦ୍ଧାରିତ ହୋଇଛି। ଯୋଜନା ଅଧୀନରେ ମୋଟ 10,900 କୋଟି ଟଙ୍କାର ଇନ୍ସେଣ୍ଟିଭ୍ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି। ଅର୍ଥ ଶେଷ ହେବା ପରେ କୌଣସି ଆବେଦନ ଗ୍ରହଣ କରାଯିବ ନାହିଁ ବୋଲି ଭାରିଶିଳ୍ପ ମନ୍ତ୍ରଣାଳୟ ସୂଚନା ଦେଇଛି। କନ୍ଧମାଳ ଜିଲ୍ଲା ଦୁତିମୁଣ୍ଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖଡ଼ିଛୁଆଁ କାର୍ଯ୍ୟକ୍ରମ ପାଇଁ ଅଭିଭାବକଙ୍କୁ ନିମନ୍ତ୍ରଣ ପତ୍ର ବଣ୍ଟନ କରାଯାଇଛି। ବିଧାୟକ ଉମାଚରଣ ମଲ୍ଲିକ ଗତକାଲି ଆଖପାଖ ଅଞ୍ଚଳ ବୁଲି ନିମନ୍ତ୍ରଣ ପତ୍ର ବାଣ୍ଟିବା ସହ ଶିଶୁବାଟିକାରେ ନାମଲେଖା ପାଇଁ ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇବା ପାଇଁ ଅନୁରୋଧ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ପରିସରରେ ନବନିର୍ମିତ ଏଫ୍ଏଲ୍ଏନ୍ ଶ୍ରେଣୀଗୃହକୁ ବିଧାୟକ ଶ୍ରୀ ମଲ୍ଲିକ ଉଦ୍ଘାଟନ କରିଛନ୍ତି। ରାଜ୍ୟ ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତ୍ତନ ଓ ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା ଗତକାଲି ନୟାଗଡ଼ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମର ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ବିଭିନ୍ନ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ ଏବଂ ସ୍ଥାନୀୟ ହିତାଧିକାରୀଙ୍କ ସହ ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ସେ ମତ ବିନିମୟ କରିଛନ୍ତି। କେନ୍ଦ୍ରାପଡ଼ାରେ ଆୟୋଜିତ ସୁଭଦ୍ରା ଶକ୍ତିମେଳାର ଗତକାଲି ପଞ୍ଚମ ସନ୍ଧ୍ୟାରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟ ସୁଜାତା ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମହିଳା ସଶକ୍ତିକରଣ ତଥା ଶିଶୁ ସୁରକ୍ଷା ଉପରେ ଗୁରୁତ୍ୱ ଆରୋପ କରି ସେ ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାଙ୍କ ଆତ୍ମନିର୍ଭରଶୀଳତା ଉପରେ ଆଲୋକପାତ କରିଛନ୍ତି। ନୟାଗଡ଼ ଜିଲ୍ଲା ଓଡ଼ଗାଁ ଶ୍ରୀ ରଘୁନାଥଜୀଉ ପୀଠରେ ଶ୍ରୀ ରାମନବମୀ ଯାତ୍ରା ସମାରୋହ ପୂର୍ବକ ଚାଲିଛି। ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁଙ୍କର ଭିଡ଼ ପରିଲକ୍ଷିତ ହେଉଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଠାକୁରଙ୍କର ଦର୍ଶନ ଚାଲୁଛି। ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଭଦ୍ରକ ଜିଲ୍ଲା ତିହିଡ଼ିଠାରେ ଚାଲିଥିବା ଶ୍ରୀରାମ ଦଶମୀ ମହୋତ୍ସବ ଗତ ସନ୍ଧ୍ୟାରେ ଉଦ୍ଯାପିତ ହୋଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜିତରେ ଯୋଗଦେଇ ରାମନବମୀ ମହୋତ୍ସବର ସାଂସ୍କୃତିକ ତଥା ସାମାଜିକ ପ୍ରଭାବ ଉପରେ ଆଲୋକପାତ କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ପୌର ପରିଷଦ କାର୍ଯ୍ୟାଳୟଠାରେ ଗତକାଲି ଅଗ୍ନି ନିରାପତ୍ତା ସଚେତନତା ଏବଂ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଗ୍ନିଶମ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଏଥିରେ ଯୋଗଦେଇ ଉପସ୍ଥିତ ଜନସାଧାରଣ ଏବଂ ବିଭିନ୍ନ ସରକାରୀ କାର୍ଯ୍ୟାଳୟର କର୍ମଚାରୀଙ୍କୁ ତାଲିମ ପ୍ରଦାନ କରିଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ବରଗାଁ ଡମ୍ବଝର ଗ୍ରାମ ନଳାରେ ଏକ ପୋଲ ନିର୍ମାଣ ପାଇଁ ପ୍ରସ୍ତାବ ଆଗତ ହୋଇଛି। 15,56,56,000 ଟଙ୍କା ବ୍ୟୟ ବରାଦରେ ପ୍ରସ୍ତାବିତ ଏହି ପୋଲର ନିର୍ମାଣ କାର୍ଯ୍ୟ ମଞ୍ଜୁରୀ ପ୍ରଦାନ ପରେ ଆରମ୍ଭ ହେବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାଦ୍ୱାରା 5ଟି ଗ୍ରାମ ପଞ୍ଚାୟତକୁ ଯୋଗାଯୋଗ ସୁଗମ ହୋଇପାରିବ। ଛତିଶଗଡ଼ରେ ଚାଲିଥିବା ଖେଲୋ ଇଣ୍ଡିଆ ଜନଜାତି କ୍ରୀଡ଼ା ପ୍ରତିଯୋଗିତା 2026ର ଗତକାଲି ଚତୁର୍ଥ ଦିନ ଖେଳରେ ଓଡ଼ିଶା 3ଟି ସ୍ୱର୍ଣ୍ଣପଦକ ପାଇଛି। ମହିଳା ସନ୍ତରଣକାରୀଙ୍କୁ ବିଭିନ୍ନ ବର୍ଗରେ ଏହି ସଫଳତା ମିଳିଛି। ଏଥିସହ ଓଡ଼ିଶାର ପଦକ ସଂଖ୍ୟା 20କୁ ବୃଦ୍ଧି ପାଇବା ସହ ଦଳଗତ ତାଲିକାରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି। ସେଥିରେ 7ଟି ସ୍ୱର୍ଣ୍ଣ, 3ଟି ରୌପ୍ୟ ଏବଂ 10ଟି କାଂସ୍ୟ ପଦକ ଅନ୍ତର୍ଭୁକ୍ତ। ହରିୟାଣାର ଗୁରୁଗାଓଁଠାରେ ଚାଲିଥିବା 26ତମ ସର୍ବଭାରତୀୟ ପୁଲିସ୍ ସୁଟିଂ ପ୍ରତିଯୋଗିତାରେ ଓଡ଼ିଶା ପୁଲିସ୍ ଏପର୍ଯ୍ୟନ୍ତ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ମୋଟ 1,601 ପଏଣ୍ଟ ହାସଲ କରି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ସିଆର୍ପିଏଫ୍ ପରିସରରେ ଗତ 22 ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଆସନ୍ତାକାଲି ଉଦ୍ଯାପିତ ହେବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା।